ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ। ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ଯୀଶୁ ହି ମୋ ଚାଳକ ଅଟନ୍ତି ମୋ ରକ୍ଷକ, ଯୀଶୁ ହି ମୋ ଚାଳକ ଅଟନ୍ତି ମୋ ରକ୍ଷକ, ଚିର ସାଥୀ ହୋଇ ଜୀବନେ ବନ୍ଧୁ ମୋର। ଯୀଶୁ ହି ମୋ ଚାଳକ ଅଟନ୍ତି ମୋ ରକ୍ଷକ, ଚିର ସାଥୀ ହୋଇ ଜୀବନେ ବନ୍ଧୁ ମୋର। ଚିର ସାଥୀ ହୋଇ ଜୀବନେ ବନ୍ଧୁ ମୋର। ପାପ ସାଗରେ ବୁଡ଼ି ଯାଇ ମୁହିଁ ଖୋଜୁଥିଲି ଉଦ୍ଧାର ପଥ, ବନ୍ଧୁ ହୋଇ ଉଧାରିଲ ମୋତେ କୃଷି ପ୍ରାଣ ଦେଇ ନିଜର। ହଁ, ପାପ ସାଗରେ ବୁଡ଼ି ଯାଇ ମୁହିଁ ଖୋଜୁଥିଲି ଉଦ୍ଧାର ପଥ, ବନ୍ଧୁ ହୋଇ ଉଧାରିଲ ମୋତେ କୃଷି ପ୍ରାଣ ଦେଇ ନିଜର। ଅଭୁଲା ପ୍ରେମ ଯେ ତୁମ ଭୋଜୁଥିବି ସାରା ଜୀବନ, ଅଭୁଲା ପ୍ରେମ ଯେ ତୁମ ଭୋଜୁଥିବି ସାରା ଜୀବନ। ଯୀଶୁ ହି ମୋ ଚାଳକ ଅଟନ୍ତି ମୋ ରକ୍ଷକ, ଚିର ସାଥୀ ହୋଇ ଜୀବନେ ବନ୍ଧୁ ମୋର। ଚିର ସାଥୀ ହୋଇ ଜୀବନେ ବନ୍ଧୁ ମୋର। ଚାଲୁ ଚାଲୁ ଏହି ଜଗତ ପଥେ ଝୁଣ୍ଟି ମୁଁ ପଡ଼େ ବାର ବାର, କୋମଳ ହାତରେ ତୋଳି ନିଅ ମୋତେ ନେବାକୁ ସେ ସ୍ୱର୍ଗପୁର। ହଁ, ଚାଲୁ ଚାଲୁ ଏହି ଜଗତ ପଥେ ଝୁଣ୍ଟି ମୁଁ ପଡ଼େ ବାର ବାର, କୋମଳ ହାତରେ ତୋଳି ନିଅ ମୋତେ ନେବାକୁ ସେ ସ୍ୱର୍ଗପୁର। ତୁମେ ଯେବେ ରୁହ ମୋ ସାଥେ ଭୟ ନାହିଁ ଏହି ଜଗତେ, ତୁମେ ଯେବେ ରୁହ ମୋ ସାଥେ ଭୟ ନାହିଁ ଏହି ଜଗତେ। ଯୀଶୁ ହି ମୋ ଚାଳକ अटंती मो रक्षक जीशु ही मो चालक अटंती मो रक्षक चिर साथी होई जीवन बंधु मोर जीशु ही मो चालक अटंती मो रक्षक चिर साथी होई जीवने बंधु मोर चिर साथी होई जीवने बंधु मोर चिर साथी होई जीवने बंधु मोर।
आपणकर मतामत जणाइबा पई आमर एही ठिकणारे जोगाजोग करंतु। आम ठिकणा एडवेंटिस्ट मीडिया सेंटर, एसडीए मिशन कंपाउंड, सलिशपुरी पार्क, पुणे 411037, महाराष्ट्र। बा खोलंतु आमर वेबसाइट जेकोसी आंड्रॉइड फोन, स्मार्टफोन, डेस्कटॉप, लैपटॉप किंबा टैबलेट। आमर वेबसाइट www.awr.org/ori एवं www.adventistmediacenterindia.org। वर्तमान चलंतु सुनिबा ईश्वरंक भक्तंक ठारु ईश्वरंक जीवनदायक वाक्य।
मो पितांकर प्रेम। नमस्कार प्रिय श्रोता, सही आदि अनंत दयामय परमेश्वर सर्वशक्ति सर्वज्ञानी प्रेमर सागर ଅନୁଗ୍ରହ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ପରମ ପିତା ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କର ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା ବିଘ୍ନ କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ସୟତନ ହସ୍ତରୁ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ଆଶିଷ, ତାହାଙ୍କ କରୁଣା ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ମୋ ପିତାଙ୍କର ପ୍ରେମ। ହଁ, ଆମେ କେତେ ଭାଗ୍ୟବାନ କି ଆମର ପିତାମାତା ଅଛନ୍ତି। ଆମ ପୃଥିବୀରେ, ଆମ ଦେଶରେ ଏମିତି କେତେ ପୁଅ ଝିଅମାନେ ଅଛନ୍ତି ଯେମାନେ କି ଅନାଥ, ଯେଉଁମାନଙ୍କର ମା ବାପା ନାହାନ୍ତି, ଯେଉଁମାନଙ୍କ ଠାରୁ ସେମାନେ ପ୍ରେମ ପାଇବାର ଯୋଗ୍ୟ। ହଁ, ଆମମାନଙ୍କର ଏକମାତ୍ର ପିତା ଅଛନ୍ତି, ସେ ସ୍ୱର୍ଗରେ ଅଛନ୍ତି, ଯିଏକି ସମସ୍ତଙ୍କୁ ପ୍ରେମ କରନ୍ତି। ଯେପରିକି ଆମେ ଲୁକ 15:20 ଏକ ଦୃଷ୍ଟାନ୍ତ ପାଉଅଛୁ। ଲୁକ 15:20 କୁହେ, ସେଥିରେ ସେଇଠି ଆପଣା ପିତାଙ୍କ ନିକଟକୁ ଗଲା, କିନ୍ତୁ ସେ ଦୂରରେ ଥାଉ ଥାଉ ତାହାର ପିତା ତାହାକୁ ଦେଖୁ ଦୟାରେ ବିଚଳିତ ହେଲା ଓ ଦୌଡ଼ି ଯାଇ ତାହାକୁ ଆଲିଙ୍ଗନ କରି ଅତି ସ୍ନେହରେ ଚୁମ୍ବନ ଦେଲେ। କେଡ଼େ ସୌନ୍ଦର୍ଯ୍ୟ କାହାଣୀ, ଯେ ସେ ପୁଅ ପିତାଙ୍କ ଠାରୁ ଆପଣା ଭାଗ ନେଇ ଅନ୍ୟ ଦେଶକୁ ଯାଇ ସବୁ ହରାଇ ବର୍ତ୍ତମାନ ଫେରୁଛନ୍ତି। ସ୍ନେହର ପିତା ଆପଣା ପୁତ୍ର ପାଇଁ ଚାହୁଁ ଚାହୁଁ ପରିଶେଷ ଦେଖିପାରିଲେ କି ତାହାଙ୍କ ପୁତ୍ର ଆସୁଅଛନ୍ତି, ଆଉ ତାହା ଦେଖି ସେ ବୃଦ୍ଧ ପିତା ଦୌଡ଼ି ଯାଇ ତାହାକୁ ଆଲିଙ୍ଗନ କରି ଅତି ସ୍ନେହରେ ଚୁମ୍ବନ ଦେଲେ। ପ୍ରିୟ ଶ୍ରୋତା, ଆମ ସ୍ୱର୍ଗସ୍ଥ ପିତା ଯେ ଆମମାନଙ୍କୁ ଏତେ ପ୍ରେମ କରନ୍ତି, ଆଉ ସେ ପ୍ରେମ ଯୋଗୁଁ ଆପଣା ଜୀବନ ଦାନ ଦେଲେ। ପ୍ରିୟ ଶ୍ରୋତା, କୁହାଯାଉଛି ମୋର ସମସ୍ତ ସାହାଯ୍ୟ ଶେଷ ହୋଇଥିବାରୁ ମୁଁ ସାରା ରାତ୍ରି କାନ୍ଧି କାନ୍ଧି ଜାଗି ରହିଲି। ମୁଁ ମୋର ସମସ୍ୟା ନିଜେ ସମାଧାନ କରିବା ନିମନ୍ତେ ମୋ ପାଖରେ ଆଉ କିଛି ଉପାୟ ନଥିଲା। ମୁଁ ଏହାକୁ ମୋର ହାତରୁ ଯିବାକୁ ନ ଦେବା ପାଇଁ ବଞ୍ଚିତ ଥିଲି। ମୁଁ ଚାହୁଁଥିଲି ଈଶ୍ୱରଙ୍କ ଇଚ୍ଛା ନ ହୋଇ ମୋ ଇଚ୍ଛା ହେବା ଦରକାର। ହଁ, ଅନେକ ସମୟରେ ଆମ୍ଭେମାନେ ଈଶ୍ୱରଙ୍କ ଇଚ୍ଛା ନ ହେଉ ମାତ୍ର ଆମ ଇଚ୍ଛା ପୂର୍ଣ୍ଣ ହେଉ ବୋଲି ଆମେ ଇଚ୍ଛା କରିଥାଉ। ସେ କହନ୍ତି, ମୁଁ ଏ ବିଷୟ ବସ୍ତୁ ପରିବର୍ତ୍ତନ ହେବ ବୋଲି ଆଶା କଲି, କେବଳ ମୋର ଦୁଃଖ ଅଧିକ ଦୁଃଖରେ ପରିଣତ, ମୋର ବୁଦ୍ଧିରତା ବଞ୍ଚିତ। ମୁଁ ତୁମ ସଙ୍ଗରେ କିଛି କହିବାର ନାହିଁ ଈଶ୍ୱର, ମୁଁ ନିଜେ ଏହା କରିପାରିବି। ତହୁ ତାରେ ଏକ ମହତ୍ତ୍ୱରେ ମୁଁ ପହଞ୍ଚିଲି ଏବଂ ମୋତେ ନିଷ୍ପତ୍ତି ନେବାକୁ ପଡ଼ିଥିଲା, କେଉଁ ପଥରେ ଯିବାକୁ ପଡ଼ିବ, ମୋ ପଥରେ କିମ୍ବା ତାଙ୍କ ପଥରେ। ଏହିପରି ଏକ ନିଷ୍ପତ୍ତି ନେବାକୁ ମୋତେ ପଡ଼ିଲା। ବାଧ୍ୟ ହୋଇ ମୋର ପ୍ରଭୁ ମୋତେ ଛାଡ଼ିଦେଲେ ନାହିଁ, ନତେଜ ମୋ ସହିତ ରହିଲେ। ମୁଁ ମୋ ଗୃହକୁ ଫେରିବା ପାଇଁ ନିଷ୍ପତ୍ତି ନେଲି। ମୁଁ ନିଷ୍ପତ୍ତି ନେଲି ଯେପରିକି ମୁଁ ପିତାଙ୍କ ସମ୍ମୁଖୀନ ବା ସମ୍ମୁଖୀନ ହେବି। ମୋ ପିତା ଅଧ ରାସ୍ତାରୁ ପଛକୁ ବାହୁଡ଼ିବା ପାଇଁ କହିଲା ନାହିଁ, ଆଉ ଏହିପରି ମୁଁ ପଛକୁ ହେଲି ନାହିଁ। ମୁଁ ଇଚ୍ଛା କଲି ଯେଉଁ ପଥରେ ଯାଇଥିଲି ସେହି ପଥରେ ଯିବି ନାହିଁ। ହଁ, ମୁଁ ଭୟଭୀତ ଥିଲି ଯେ ଯଦି ପିତା ମୋତେ ଘରୁ ତଡ଼ିଦେବ ତେବେ ମୁଁ କ'ଣ କରିବି। ମୁଁ ଏକ କୋମଳ ଭାଷା କହିବା ନିମନ୍ତେ ଭାବିନେଲି। ମୁଁ ଯେମିତି ଗୃହ ନିକଟକୁ ପହଞ୍ଚୁଥିଲି ମୋ ମନ ଆସନ୍ତା ଭୟ ଓ ସମ୍ପୂର୍ଣ୍ଣ ଦୁଃଖରେ ପୂର୍ଣ୍ଣ ଥିଲା। ମୋ ପିତା ମୋତେ ଦେଖିଲେ, ମୁଁ ଅପେକ୍ଷା କଲି, ଦେଖ ସେ ମୋ ନିକଟକୁ ଦୌଡ଼ି ଦୌଡ଼ି ଆସୁଛନ୍ତି। ତାଙ୍କର ମୁଖ ପ୍ରଫୁଲ୍ଲିତ ଥିଲା, କ୍ରନ୍ଧନ ଓ ହସରେ ମିଳନରେ ତାଙ୍କର ମୁଖରୁ ଲୁହ ଝରି ଯାଉଥିଲା। ଅତି ଆତୁରତାରେ ସେ ହସ୍ତ ଯୁଗଳ ନେଇ ମୋତେ ଅଲିଙ୍ଗନ କଲେ ଓ ଚୁମ୍ବନ ଦେଲେ। ପ୍ରିୟ ସତା, ଏହି ଦୃଷ୍ଟାନ୍ତରେ କେଡ଼େ ସୁନ୍ଦର ଭାବରେ ଯୀଶୁ ଖ୍ରୀଷ୍ଟ ଆପଣା ଶିଷ୍ୟମାନଙ୍କୁ ଏହି ପୁଅଙ୍କ ବିଷୟରେ କହିଲେ। ପ୍ରିୟ ବନ୍ଧୁ, ମୁଁ ସେହିଦିନ ସେହି ଅନୁଗ୍ରହର ଆବିଷ୍କାର କରିଥିଲି ବୋଲି ଯାହା ମୁଁ ଜାଣିପାରୁଛି। ମୁଁ ଯେମିତି ଥିଲି ସେ ମୋତେ ଗ୍ରହଣ କଲେ, ମୋ ଆଙ୍ଗୁଳିରେ ସେ ଗ୍ରହଣୀୟ ମୁଦି ପିନ୍ଧାଇଲେ, ତାଙ୍କର ସୁନ୍ଦର ପୋଷାକ ମୋ ଦେହ ଶରୀରରେ ଦେଲେ, ଜୋତା ପିନ୍ଧାଇଲେ ଯାହା ଆମେ ସୁଜ୍ ମୋ ପାଦରେ ଦେଲେ, ଏବଂ ମୁଁ ଗୃହକୁ ଫେରିବାରୁ ଏକ ଭୋଜିର ଆୟୋଜନ କଲେ। କେମନ୍ତ ପିତା, କେମନ୍ତ ଈଶ୍ୱର! ପ୍ରିୟସୋତା, କେମନ୍ତ ପିତା, କେମନ୍ତ ଈଶ୍ୱର, ଯିଏକି ଆମମାନଙ୍କୁ ଏତେ ଯତ୍ନ ନିଅନ୍ତି। ପ୍ରିୟ ବନ୍ଧୁ, ତାଙ୍କରି ଅନୁଗ୍ରହ ଆପଣଙ୍କ ସମସ୍ତ ଦୁଃଖ କଷ୍ଟ ଓ ଲଜ୍ଜା ନିମନ୍ତେ ଯଥେଷ୍ଟ। ସେ ନୂତନ ନୂତନ ସୁବିଧାର ଈଶ୍ୱର ଅଟନ୍ତି। ଆଜି ଆପଣଙ୍କ ଜୀବନରେ ତାଙ୍କରି ଅନୁଗ୍ରହର ବର୍ଷା ପାଇବା ନିମନ୍ତେ ତାଙ୍କଠାରେ ବିଶ୍ୱାସ କରନ୍ତୁ ଏବଂ ଆପଣ ଜୀବନ ପ୍ରାପ୍ତ କରିବେ, ପ୍ରଚୁର ଜୀବନ ପାଇବେ। ପ୍ରିୟ ଶ୍ରୋତା, ଯେପରି ଗୀତ ସଂହିତା 103:11-13 କହେ, କାରଣ ପୃଥିବୀର ଆକାଶ ମଣ୍ଡଳ ଯେ ମନ୍ତ ଉଚ୍ଚ ହେମନ୍ତ, ତାହାକୁ ଭୟକାରୀମାନଙ୍କ ପ୍ରତି ତାହାଙ୍କ ଦୟା ମହତ୍। ପିତା ଆପଣା ସନ୍ତାନମାନଙ୍କ ପ୍ରତି ଯେ ରୂପ ସ୍ନେହ ବହି, ସଦାପ୍ରଭୁ ଆପଣା ଭୟକାରୀମାନଙ୍କ ପ୍ରତି ସେ ରୂପେ ସ୍ନେହ ବହନ୍ତି। ପ୍ରିୟସତା, ଆମ୍ଭମାନଙ୍କଠାରେ ଖାଦ୍ୟ କିଣିବା ନିମନ୍ତେ ଟଙ୍କା ନଥିଲା, ଏହିପରି ଏକ ଲେଖକ କହୁଛନ୍ତି। ଏମିତି ଆମର ଗରିବତା ଥିଲା ଯେ ଦିନକୁ ଦୁଇ ବେଳା ଖାଇବାକୁ ମିଳୁନଥିଲା। ମୋ ବାପାଙ୍କର ଦୀର୍ଘ ଦିନର ବେମାର ଯୋଗୁଁ ଆମ୍ଭର ପରିବାରର ଅବସ୍ଥା ଏହି ରୂପେ ଥିଲା। ମୋ ମା ଅଧିକାର ନେଇଥିଲେ, ସେ ଅଶିକ୍ଷିତ ଥିବା ହେତୁ ତାଙ୍କୁ ଅଧିକ କଷ୍ଟ ବା ଅଧିକ କଷ୍ଟ ଉଠାଇବାକୁ ପଡ଼ିଥିଲା। ତଥାପି ସେ ମୋତେ ଶିକ୍ଷିତ କରାଇଲେ। ସେ ମୋତେ ଏକ ଗାଁର ପାଠଶାଳରେ ନାଁ ଲେଖାଇଲେ। 1993 ଆଶ୍ଚର୍ଯ୍ୟଜନକ ଭାବେ ମୋ ମା ଏକ ଭାଇଙ୍କର ଉପଦେଶ ଶୁଣି ସେଭେନ୍ଥ ଡେ ଆଡ଼ଭେଣ୍ଟିଷ୍ଟ ବୋର୍ଡ଼ ସ୍କୁଲକୁ ଆଣିଲେ। ମୋର ଦଶମ ଶ୍ରେଣୀର ପରୀକ୍ଷାରେ ଅର୍ଥ ଅଭାବ ହେତୁ ସମସ୍ୟା ସମ୍ମୁଖୀନ ହୋଇଥିଲି। ଈଶ୍ୱର ତାଙ୍କ ଦୂତଙ୍କୁ ମନୁଷ୍ୟ ରୂପରେ ପଠାଇ ମୋ ସମସ୍ୟାଟିକୁ ସମାଧାନ କରିଥିଲେ। କିଛି ବର୍ଷ ପରେ ହାଇସ୍କୁଲର ବା ମ୍ୟାଲେରିଆରେ ମୁଁ ନିଜକୁ ଆଡ଼ମିସନ୍ ନେଇଥିଲି ପଢ଼ିବା ନିମନ୍ତେ, ଆଉ ସେଠି ସାହାଯ୍ୟ ପାଇଥିଲି। ଯେଉଁ ସାହାଯ୍ୟ ଈଶ୍ୱର ମୋତେ ବ୍ୟକ୍ତିଗତ ରୂପେ ସାହାଯ୍ୟ କରିଥିଲେ। ମୁଁ ଯେବେ ମୋର ଅତୀତ ବର୍ତ୍ତମାନ ଓ ଆଜି ମୁଁ କ'ଣ ହୋଇଛି ତାହା ବିବେଚନା କଲେ ନିଶ୍ଚିତ ରୂପେ ମୁଁ ଜାଣେ ଈଶ୍ୱର ମୋତେ ଚଲାଇ ନେଉଥିଲେ। ସେ ମୋତେ ଛାଡ଼ିଦେଲେ ନାହିଁ ଓ ଧୂଲି ମଳିରୁ ଟାଣି ନେଇ ମୋତେ ଶିକ୍ଷିତ କରାଇଲେ। ଯଦିଓ ବା ମୁଁ ଅଯୋଗ୍ୟ, ମୁଁ ଈଶ୍ୱରଙ୍କ ଆଶ୍ଚର୍ଯ୍ୟଜନକ ଅନୁଗ୍ରହ ପ୍ରାପ୍ତ କଲି, ଯାହା ବିବେଚନା କଲେ ଅତି ଗଭୀର। ପ୍ରିୟସୋତା, ଅନୁଗ୍ରହ ଯୋଗ୍ୟତା ଦ୍ୱାରା, ବୁଦ୍ଧିଜ୍ଞାନର ବଳରେ କିମ୍ବା ପରିଶ୍ରମ ଦ୍ୱାରା ପ୍ରାପ୍ତ କରାଯାଏ ନାହିଁ। ଏହା ପ୍ରତ୍ୟେକଙ୍କୁ ଯେ ବିଶ୍ୱାସ ଓ ଗ୍ରହଣ କରେ ତାଙ୍କୁ ଦିଆଯାଏ। ବର୍ଷରେ ବିନା ମୂଲ୍ୟରେ ସେହି ସଦାପ୍ରଭୁ ଦିଅନ୍ତି। ଯେ କେହି ତାଙ୍କଠାରେ ବିଶ୍ୱାସ କରନ୍ତି ସେମାନଙ୍କୁ ବିନା ମୂଲ୍ୟରେ ସେହି ଅନୁଗ୍ରହ ସେହି ପ୍ରେମ ପ୍ରକାଶ କରନ୍ତି। ପ୍ରିୟ ଭାତୃଗଣ, ପ୍ରିୟ ଶ୍ରୋତା, ପ୍ରିୟ ବନ୍ଧୁ, ଆପଣ ଯଦି ଭାଙ୍ଗି ପଡ଼ିଛନ୍ତି ଓ ଦୁଃଖରେ ମଗ୍ନ ହୋଇଛନ୍ତି ତାହାଙ୍କୁ ଡାକନ୍ତୁ ଏବଂ ସେ ତୁମକୁ ଉତ୍ତର ଦେବେ। ଆପଣ ଯଦି ଆଶା ଓ ଭବିଷ୍ୟତ ନିମନ୍ତେ ଚିନ୍ତାରେ ଅଛନ୍ତି ତାହାଙ୍କୁ ଡାକନ୍ତୁ, ସେ ନିଶ୍ଚିତ ଆପଣଙ୍କୁ ଆଶୀର୍ବାଦ କରିବେ, ସାହାଯ୍ୟ କରିବେ। ଆପଣ ଯେମିତି ଅଛନ୍ତି ସେହି ରୂପେ ଆସନ୍ତୁ, ସେ ଆପଣଙ୍କୁ ଜୀବନର ପଥ ଆଡ଼କୁ କଢ଼େଇ ନେବେ, ଯାହା କରି ଆପଣ କେବେ ଭାବିନଥିବେ। କ'ଣ ଆପଣଙ୍କ ଜୀବନ ତାଙ୍କ ହସ୍ତରେ ସମର୍ପିତ କରିବା ନିମନ୍ତେ ଇଚ୍ଛୁକ ଅଛନ୍ତି କି? ତାହେଲେ ବର୍ତ୍ତମାନ ସମର୍ପଣ କରିଦିଅନ୍ତୁ, ସେ ନିଶ୍ଚିତ ରୂପେ ସାହାଯ୍ୟ କରିବେ। ପ୍ରିୟ ଶ୍ରୋତା, ପ୍ରେମ ଦିଅ ଯେବେ ମୁଁ ଖାଲି ପଡ଼ିଯାଏ, ତୁମର ଆତ୍ମାରେ ପୂର୍ଣ୍ଣ କର ଯେପରି ମୁଁ ତୁମ ସାଥେ କଥୋପଥକନ ଓ ଗମନାଗମନ କରିବି, ଏହିପରି ପ୍ରଭୁ ଯୀଶୁ କହନ୍ତି। କିନ୍ତୁ ଆମ୍ଭେମାନେ ପାପୀ ଥିବା ସମୟରେ ସୁଦ୍ଧା ଖ୍ରୀଷ୍ଟ ଯେ ଆମ୍ଭମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ, ସେଥିରେ ଈଶ୍ୱର ଆମମାନଙ୍କ ପ୍ରତି ଆପଣା ପ୍ରେମ ସପ୍ରମାଣ କରୁଅଛନ୍ତି। ହଁ ପ୍ରିୟସତା, ଆମେ ଯେବେ ପାପ କରିଥିଲୁ, ପାପରେ ମଗ୍ନ ଥିଲୁ, ପାପରେ ମୃତ୍ୟୁରୁ ମରଣରେ ପରିସ୍ଥିତିରେ ଥିଲୁ, ସେ ଆପଣା ପ୍ରେମ ସପ୍ରମାଣ କରି ଆପଣା ଜୀବନ ଦାନ ଦେଲେ। ଏକ ଲେଖକ କହନ୍ତି, ମୁଁ 7 March 1977 ଉତ୍ତର ପୂର୍ବ ଭାରତ ଛୋଟିଆ ଗ୍ରାମରେ ଏକ ରୋଗନିଆ ଛୁଆ ନିମ୍ନ ପରିବାରରେ ଜନ୍ମ ନେଇଥିଲି, ଏହିପରି ଏକ ଲେଖକ କହନ୍ତି। ପ୍ରତ୍ୟେକ ଭାବୁଥିଲେ ଛୋଟିଆ ବବ୍ ଛୁଟିଆ ପ୍ରାୟ ଅଧଘଣ୍ଟା ପୂଜା ହୋଇଥିଲା ଓ ମୁଁ ସେହି ସମାନତି ଇଲେସନ୍ ହୋଇଥିଲି। ଈଶ୍ୱରଙ୍କ ଅନୁଗ୍ରହ ଛୁଆଟି ବିଫାଲିଲା। ଦିନେ ଛୁଆଟିକୁ ଭୀଷଣ ଜ୍ୱର ହେଲା ଏବଂ ସେ ତ ମରିଯିବ ବୋଲି ମୁଁ ଆଶା ମୋର ଆଶା ହରାଇଥିଲି। ତାକୁ ଏକ ହସ୍ପିଟାଲରେ ପ୍ରାୟ ଏକ ଘଣ୍ଟା ତିରିଶ ମିନିଟ୍ ରାସ୍ତାର ହସ୍ପିଟାଲକୁ ନେଇଥିଲି। ଆଉ ସେଠି ଏକ ସେଭେନ୍ ଡେ ଆଡ଼ଭେଣ୍ଟିଷ୍ଟ ହୋଇଥିବା ପିତାମାତା ଗୁଣିଆ ପାଖକୁ ନେବାକୁ ଗଲା ପରି ମୋତେ ଜଣାପଡ଼ୁଥିଲା, କାରଣ ତାଙ୍କଠାରେ ସେମାନେ ବିଶ୍ୱାସ ରଖୁନଥିଲେ। ଭାଗ୍ୟବସ୍ତ ଏକ ଗୁରୁ ଯିଏକି ସେଭେନ୍ଥ ଡେ ଆଡ଼ଭେଣ୍ଟିଷ୍ଟ ଭକ୍ତ ଥିଲେ, ସେ ଏମାନଙ୍କୁ ସେହି ହସ୍ପିଟାଲ ଆଡ଼କୁ ରାସ୍ତା ଦେଖାଇଲେ। ଅନ୍ୟ ଏକ ଗ୍ରାମରୁ ସେଠାରୁ ଆମେ ସେହି ଗାଁକୁ ପହଞ୍ଚିଲୁ। ସେଠି ସେହି ଗ୍ରାମର ମଣ୍ଡଳୀର ସଭ୍ୟସ୍ତମାନଙ୍କୁ ଗୋଲେଇ କରି ଠିଆ ହେବା ନିମନ୍ତେ କହିଲେ। ସେମାନେ ଛୁଆ ନିମନ୍ତେ ପ୍ରାର୍ଥନା କଲେ। ଆଉ ଯେତେବେଳେ ସେ ବାଇବଲର ଥିବା ପ୍ରତିଜ୍ଞା ପଢ଼ିଲେ, ଛୁଆଟି ଉଦ୍ଦୀପନା ପାଇଲା ଓ ତାହାର ଶରୀରର ଆରୋଗ୍ୟ ପ୍ରାପ୍ତ କଲା। ପ୍ରିୟ ଶ୍ରୋତା, ଛୁଆଟି ବର୍ତ୍ତମାନ ମିଶନ ସ୍କୁଲରେ ନାମ ଲେଖାଇଲା ଓ ଅତି ଚଞ୍ଚଳ ଏକ ଶିକ୍ଷିତ ଛାତ୍ର ହେଲା। କିନ୍ତୁ ସେ ଗର୍ବିତ ହେବାକୁ ଲାଗିଲା ଓ ତାଙ୍କର ଛଳ ଛାତ୍ରମାନଙ୍କ ପ୍ରତି ଅତ୍ୟାଚାର କରିବାକୁ ଆରମ୍ଭ କଲା। ଦିନେ ସେ ଆର୍ଦ୍ଧବାର୍ଷିକ ପରୀକ୍ଷା ନିମନ୍ତେ ସ୍କୁଲ ପାଖରେ ଥିବା ପାହାଡ଼ରେ ବସି ପ୍ରସ୍ତୁତ ହେଉଥିଲା। ସେ ପାହାଡ଼ରୁ 2-3 ଫୁଟ ଦୂରରେ ଥିବା ଆଜବେଷ୍ଟର ଛାତ ଦ୍ୱାରା ତଳକୁ ଓହ୍ଲାଉଥିଲା। ଗୋଟିଏ ଫୁଟ ସେ ଅନେକ ସମୟ ବିନା କଷ୍ଟରେ ଓହ୍ଲେଇଥିଲା, କିନ୍ତୁ ବର୍ତ୍ତମାନ ସେ ଛାତଟି ଭାଙ୍ଗିଗଲା ଏବଂ ସେହି ଭଗ୍ନ ଛାତରେ ଗୋଟିଏ ହାତରେ ଧରି ଝୁଲି ରହିଲା। ସେ ମୋତେ ଏହା କାହିଁକି ଏ ସମୟ ଘଟିଲା ବୋଲି ଚିନ୍ତା କରିବାକୁ ଲାଗିଲା। ଏକ ଭାବନା ଆସି ତାକୁ କହିଲା, କେବଳ ଈଶ୍ୱରଙ୍କ ଅନୁଗ୍ରହ ଯୋଗୁଁ ସେ ତାର ମାଆଙ୍କ କଥାକୁ ମନେ ପକାଇଲା। ସେ ଏକ ପ୍ରଚାରକ କିମ୍ବା ମେଡିକାଲ ମିଶନେରୀ ହୋଇ ଈଶ୍ୱରଙ୍କ ସେବା କରିବା ନିମନ୍ତେ ନିଷ୍ପତ୍ତି ନେଇଥିଲେ। ପ୍ରିୟ ଶ୍ରୋତା, ଈଶ୍ୱରଙ୍କ ପ୍ରେମ ଏତେ ଗଭୀର, ଆମେ କେବେ ହେ ତାହାଙ୍କ ପ୍ରେମକୁ ମନୁଷ୍ୟ ସ୍ୱରୂପେ ବର୍ଣ୍ଣନା କରିପାରିବା ନାହିଁ। ଯଦ୍ୟବା ଆମ ସାଂସାରିକ ପିତାମାତାଙ୍କ ପ୍ରେମକୁ ଆମେ ବର୍ଣ୍ଣନା କରିପାରିବା, ମାତ୍ର ଆମ ଯେ ସ୍ୱର୍ଗୀୟ ପିତା ତାହାଙ୍କ ପ୍ରେମ ଏତେ ଗଭୀର, ତାହାଙ୍କ ପ୍ରେମକୁ ଆମେ କେବେ ହେଲେ ବର୍ଣ୍ଣନା କରିପାରିବା ନାହିଁ। କ'ଣ ସେହି ପ୍ରେମକୁ ଆପଣ ଗ୍ରହଣ କରିବା ପାଇଁ ଇଚ୍ଛା କରୁଛନ୍ତି କି? ତାହେଲେ ବର୍ତ୍ତମାନ ହିଁ ସେହି ସମୟ, ନିଜକୁ ସମର୍ପିତ କର, ଯେପରି ଆମେ ଏହି 3 କାହାଣୀରେ ଈଶ୍ୱର ସେମାନଙ୍କୁ କେତେ ପ୍ରେମ କଲେ ଆଉ କିପରି ସାହାଯ୍ୟ କଲେ ତାହାର ଉଦାହରଣ ଆମେ ପାଇସାରିଅଛୁ। ତାହେଲେ ପ୍ରିୟସୋତା, ଚାଲନ୍ତୁ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ଆଦି ଅନନ୍ତ ଦୟାମୟ ପରମେଶ୍ୱର, ଧନ୍ୟବାଦ ଅର୍ପଣ କରୁଅଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ପିତାଙ୍କ ପ୍ରେମ ବିଷୟରେ ଆମମାନଙ୍କୁ କହିଲେ ଆପଣଙ୍କ ଭକ୍ତ, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ। ଯେହେତୁ ଆମେ ବିଶ୍ୱାସ କରୁଅଛୁ ଆମ ପାପ ସବୁ ତୁମେ କ୍ଷମା କରିଅଛ, ଧନ୍ୟବାଦ କରିଅଛୁ ପ୍ରଭୁ। ଆମେ ବିଶ୍ୱାସ କରୁଅଛୁ ଯେ ଆପଣ ଆମ ସାଥେ ସାଥେ ରହିଅଛ, ଆମ କଷ୍ଟ, ଆମ ବାଧା ଆଉ ଆମ ଅଭାବ ସବୁ ଦୂର କର, ଶତ୍ରୁ ସୈତାନ ହସ୍ତରୁ ସୁରକ୍ଷାରେ ରଖ, ତୁମ ସେହି ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର। ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଏହି ପୃଥିବୀକୁ ଆସିବେ, ସେତେବେଳେ ଆମମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ଶୁଣି ଗ୍ରହଣ କର।
ପାପ ସାଗରେ ବୁଡ଼ି ଯାଇ ମୁହିଁ ଖୋଜୁଥିଲି ଉଦ୍ଧାର ପଥ, ବନ୍ଧୁ ହୋଇ ଉଧାରିଲ ମୋତେ କୃଷି ପ୍ରାଣ ଦେଇ ନିଜର। ହଁ ପାପ ସାଗରେ ବୁଡ଼ି ଯାଇ ମୁହିଁ ଖୋଜୁଥିଲି ଉଦ୍ଧାର ପଥ, ବନ୍ଧୁ ହୋଇ ଉଧାରିଲ ମୋତେ କୃଷି ପ୍ରାଣ ଦେଇ ନିଜର। ଅଭୁଲା ପ୍ରେମ ଯେ ତୁମ ଭୋଜୁଥିବି ସାରା ଜୀବନ, ଅଭୁଲା ପ୍ରେମ ଯେ ତୁମ ଭୋଜୁଥିବି ସାରା ଜୀବନ, ଯୀଶୁ ହିଁ ମୋ ଚାଳକ ଅଟନ୍ତି ମୋ ରକ୍ଷକ।
ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। आम ठिकाना एडवेंटिस्ट मीडिया सेंटर, एसडीए मिशन कंपाउंड, सलिशपुरी पार्क, पुणे 411037 महाराष्ट्र, बा खोलंतु आमर वेबसाइट जेकोसी एंड्रॉइड फोन, स्मार्टफोन, डेस्कटॉप, लैपटॉप किंबा टैबलेट। आमर वेबसाइट www.awr.org/ori ଏବଂ www.adventistmediacenterindia.org। ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037 ମହାରାଷ୍ଟ୍ର, ବା ଖୋଲନ୍ତୁ ଆମର ୱେବସାଇଟ ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ, ସ୍ମାର୍ଟଫୋନ, ଡେସ୍କଟପ୍, ଲ୍ୟାପଟପ୍ କିମ୍ବା ଟ୍ୟାବଲେଟ୍। ଆମର ୱେବସାଇଟ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ଼ କରନ୍ତୁ ଆମର ମୋବାଇଲ ଆପ୍। ଆପଣଙ୍କର ମୋବାଇଲ ପ୍ଲେ ଷ୍ଟୋରକୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ଼ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।